ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାତ୍ୟା ମନ୍ଥା ଆଜି ରାତି ସୁଦ୍ଧା କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା। ରାଜ୍ୟରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱାରୋପ। 8 ଜିଲ୍ଲାର 11,000 ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ। ବାତ୍ୟା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନେଇ ରେଳମନ୍ତ୍ରୀଙ୍କ ପରାମର୍ଶ। ପରିସ୍ଥିତିକୁ ଦୃଷ୍ଟିରେ ରଖି 42 ଟ୍ରେନ୍ ବାତିଲ। ଏବଂ ରାଜ୍ୟରେ ବୈଷୟିକ କୌଶଳ ମାଧ୍ୟମରେ ସରକାର ଦୁର୍ନୀତି ନିବାରଣ ପାଇଁ ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଦକ୍ଷିଣ ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା ମନ୍ଥା କାକିନାଡ଼ାଠାରୁ 240 କିଲୋମିଟର ଏବଂ ଗୋପାଳପୁରଠାରୁ 530 କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ଗତି କରୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡ଼ା ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ 90-110 କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ବାତ୍ୟା ସମ୍ପର୍କରେ କହିଛନ୍ତି,
ବର୍ତ୍ତମାନ ଗୋପାଳପୁରଠାରୁ 550 କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି, ଆଉ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି 28 ଅକ୍ଟୋବର ସନ୍ଧ୍ୟା କିମ୍ବା ରାତ୍ରି ରେ କାକିନାଡ଼ା ପାଖାପାଖି ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି, ଯାହାର କି ସର୍ବାଧିକ ନିରନ୍ତର ପବନ ରହିବ 90-100 କିଲୋମିଟର ପର ଆୱାର, ଝଟକା ପବନ ରହିବ 110 କିଲୋମିଟର ପର ଆୱାର। ଏହାଫଳରେ ଆମର ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ। ଫିସରମ୍ୟାନ୍ ୱାର୍ଣ୍ଣିଂ ଟୋଟାଲି ସସ୍ପେଣ୍ଡ କରାଯାଇଛି, 30 ତାରିଖ ପର୍ଯ୍ୟନ୍ତ ଫିସରମ୍ୟାନ୍ ୱାର୍ଣ୍ଣିଂ ଜାରି ରହିଛି।
ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଜାରି ରହିଛି। ଏହିସବୁ ଜିଲ୍ଲାରେ 3 ଦିନ ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସେହିପରି ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି। ଏହାସହ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବାତ୍ୟାର ପ୍ରଭାବରେ ବର୍ଷା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମନ୍ଥାର ମୁକାବିଲା ଏବଂ ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ସମୟରେ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦିଆଯାଉଛି, ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ 8 ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 11,396 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ସ୍ଥଳେ ଆଉ 30,594 ଜଣଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି। ବାତ୍ୟା ଓ ଏହାର ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ 123 ଅଗ୍ନିଶମ ଦଳ, 30 ଓଡ୍ରାଫ୍ ଓ 5 ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏ ଘଟଣାର ସମସ୍ତ ମୁକାବିଲା କରିବା ପାଇଁ ଅଧିକ ପମ୍ପ ସେଣ୍ଟ, ଜେନେରେଟରର ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇ ଫୁଡ୍ ମଧ୍ୟ, ରନ୍ଧା ଖାଦ୍ୟ ଏବଂ ତାହା ସହିତ ଆମର ଯେଉଁ ପ୍ରାଣୀ ସମ୍ପଦ ଅଛନ୍ତି ସେଥିରେ ଗୋରୁ, ଗାଈ, ଆପଣଙ୍କର ମଇଁଷି, ଛେଳି, ମେଣ୍ଢା ଏ ସମସ୍ତଙ୍କୁ ଯେତେବେଳେ ଭାଗୁଏଟ ସେମାନଙ୍କୁ ମଧ୍ୟ କରାଯିବ, ତାଙ୍କର ବି ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ସେବା ବ୍ୟାହତ ହେଲେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବାକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 9 ଜିଲ୍ଲାରେ ବିଦ୍ୟୁତ୍ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ ରଖାଯାଇଛି। ବାତ୍ୟାର ପ୍ରଭାବ ଶେଷ ହେବାର 48 ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ପୁନଃସ୍ଥାପନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ମନ୍ଥାର ପ୍ରଭାବରେ ନବରଙ୍ଗପୁର ଜିଲ୍ଲାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାୟଗଡ଼ା ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ 12 ଅଗ୍ନିଶମ ଦଳ ଓ 1 ଲେଖାଏଁ ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଦଳ ମୁତୟନ କରାଯାଇଛି। କୋରାପୁଟ ଜିଲ୍ଲାର ନାରାୟଣପାଟନା, ବଧୁଗାଁ, ପଟ୍ଟାଙ୍ଗୀ, ନନ୍ଦପୁର, ସେମିଳିଗୁଡ଼ା ଆଦି ଅଞ୍ଚଳରେ ବାତ୍ୟାର ପବନ ଅନୁଭୂତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ କହନ୍ତି,
ପ୍ରଶାସନ ପୁରା ସତର୍କ ଅଛି, ଏବେ ବି କାହାର କିଛି ଅସୁବିଧା ହେବ କଣ ହେବ ସାଙ୍ଗେ ସାଙ୍ଗେ ଆମର ହେଲ୍ପଲାଇନ୍ ନମ୍ବର ଅଛନ୍ତି, ଡିଷ୍ଟ୍ରିକ୍ଟ ଲେଭେଲରେ ଅଛି, ନିଜ କଲେକ୍ଟରଙ୍କ ଅଛି, କଣ୍ଟ୍ରୋଲ ରୁମ୍ ଅଛି, ବ୍ଲକରେ କଣ୍ଟ୍ରୋଲ ରୁମ୍ ଅଛି, ଆପଣ କଣ୍ଟାକ୍ଟ କରିପାରିବେ 24/7 ଖୋଲା ରହିବ, ଆଉ ଯୋଉଠି ବି କିଛି ଅସୁବିଧା ଅଛି ସେଠି ପ୍ରଶାସନ ସାଙ୍ଗେ ସାଙ୍ଗେ ପହଞ୍ଚିବ।
ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଗତକାଲିଠାରୁ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି।
ବାତ୍ୟା ମନ୍ଥକୁ ସାମ୍ନା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ସଜାଗ ରହି କାର୍ଯ୍ୟ କରିଅଛି। ଜିଲ୍ଲାରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର 900ରୁ ଉର୍ଦ୍ଧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି। ଜିଲ୍ଲାରେ ରହିଥିବା 110ଟି ବାତ୍ୟା ଆଶ୍ରୟସ୍ଥଳକୁ ସମସ୍ତ ପ୍ରକାର ବ୍ୟବସ୍ଥାରେ ପ୍ରସ୍ତୁତ ରଖାଯାଇଅଛି। ଆକାଶବାଣୀ ପାଇଁ ଗଞ୍ଜାମ ଜିଲ୍ଲାରୁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
ମାଲକାନଗିରିରେ ବାତ୍ୟା ମନ୍ଥାର ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ଏ ସମ୍ପର୍କରେ ଆମ ସମ୍ବାଦଦାତା କହିଛନ୍ତି,
ସମ୍ଭାବ୍ୟ ବାତ୍ୟା ମନ୍ଥାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପାଳ ସମେଶ କୁମାର ଉପାଧ୍ୟାୟ ଜିଲ୍ଲା କଣ୍ଟ୍ରୋଲ ରୁମ୍ରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇଛନ୍ତି। ଜିଲ୍ଲାରେ 13ଟି ଅଗ୍ନିଶ୍ରମ ବାହିନୀ, 3ଟି ଓଡ୍ରାଫ୍ ଦଳ ଓ ଗୋଟିଏ ଏନ୍ଡିଆର୍ଏଫ୍ ଦଳକୁ ନିୟୋଜିତ କରାଯାଇଛି। ଆଜି ସକାଳ 8:30 ସୁଦ୍ଧା ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି 7.77 mm ବର୍ଷା ରେକର୍ଡ କରାଯାଇଛି। ଆକାଶବାଣୀ ସମାଚାର ପାଇଁ ମୁଁ ମାଲକାନଗିରିରୁ ଦୁର୍ଗା ପ୍ରସାଦ ପଟ୍ଟନାୟକ।
କଳାହାଣ୍ଡି ଜିଲ୍ଲାରେ ବାତ୍ୟା ମନ୍ଥା ପାଇଁ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷା ଲାଗି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 96ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ଆମ ସମ୍ବାଦଦାତା କହିଛନ୍ତି। ଜିଲ୍ଲାର ଇନ୍ଦ୍ରାବତୀ ମଙ୍ଗଳପୁର ପ୍ରକଳ୍ପରେ ଜଳଧାରଣ କ୍ଷମତା 265 meter ଥିବାବେଳେ ବର୍ତ୍ତମାନ ଏହା 263 meter ରହିଛି। ଯେକୌଣସି ସମୟରେ ଜଳଭଣ୍ଡାରରୁ ହାତୀ ନଦୀକୁ ଜଳ ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବାତ୍ୟା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ଯୋଗାଯୋଗ ବଜାୟ ରଖିବା ଏବଂ ବିପର୍ଯ୍ୟୟ ମୁକାବିଲା ଦଳଗୁଡ଼ିକୁ ପୂର୍ବରୁ ନିୟୋଜିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବାତ୍ୟା ପରେ ରେଳସେବାକୁ ତୁରନ୍ତ ପୁନଃସ୍ଥାପନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ପୂର୍ବତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ 42ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ 2ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଅନ୍ୟପକ୍ଷରେ 8ଟି ଟ୍ରେନ୍ର ସମୟ ପୁନଃନିର୍ଦ୍ଧାରଣ କରାଯାଇଛି। ଆଜି କୋଣାର୍କ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ବାତ୍ୟା ସମୟରେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ କେତେକ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର ପାଇଁ 8114382371, ଖୋର୍ଦ୍ଧା ରୋଡ୍ ପାଇଁ 9668978727, ବ୍ରହ୍ମପୁର ପାଇଁ 9668978725 ଏବଂ ପଲାସା ପାଇଁ 9668978724। ରାଜ୍ୟ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଦୁର୍ନୀତି ସମାଜର ପ୍ରଗତି ଓ ଅଗ୍ରଗତିରେ ବାଧା ସୃଷ୍ଟି କରିଥାଏ। ରାଜ୍ୟରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଦୁର୍ନୀତି ନିବାରଣ ବିଭାଗ ଅତ୍ୟନ୍ତ ପାରଦର୍ଶିତାର ସହ କାର୍ଯ୍ୟ କରୁଛି। ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ବୈଷୟିକ କୌଶଳ ମାଧ୍ୟମରେ ଦୁର୍ନୀତି ନିବାରଣ ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ବିଭାଗକୁ ଆବଶ୍ୟକ ଥିବା ସମସ୍ତ ସହଯୋଗ ଓ ସୁବିଧା ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ଶପଥପାଠ କରାଇଥିଲେ। ରାଜ୍ୟ ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟରେ ଛଟ୍ ପୂଜା ସାଂସ୍କୃତିକ ଏକତାର ଉଦାହରଣ। ଛଟ୍ ପର୍ବ ମାଧ୍ୟମରେ ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତିକୁ ଆମେ ପୂଜା କରିବା ସହ ସମ୍ମାନ ଜଣାଇଥାଉ ବୋଲି ଆଜି ସକାଳେ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ସାଇବର ଠକେଇରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା 2025-26 ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବୃତ୍ତି ଆବେଦନର ଅବଧିକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଯୋଜନାରେ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଗତ 24 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ, ବାତ୍ୟା ମନ୍ଥା ଆଜି ରାତି ସୁଦ୍ଧା କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା। ରାଜ୍ୟରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱାରୋପ। 8ଟି ଜିଲ୍ଲାର 11,000ରୁ ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ। ବାତ୍ୟା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନେଇ ରେଳମନ୍ତ୍ରୀଙ୍କ ପରାମର୍ଶ। ପରିସ୍ଥିତିକୁ ଦୃଷ୍ଟିରେ ରଖି 42ଟି ଟ୍ରେନ୍ ବାତିଲ। ଏବଂ ରାଜ୍ୟରେ ବୈଷୟିକ କୌଶଳ ମାଧ୍ୟମରେ ସରକାର ଦୁର୍ନୀତି ନିବାରଣ ପାଇଁ ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।